ଏ ମୋର ଲୋକମାନେ ଶୁଣ, ଯେତେବେଳେ ସେମାନେ ଯୀଶୁକେ କୃଷନେ ମାନେ ଛକି କାଟନେ ମାରିଲେ, ସେତକି ବେଲେ କାଁ ହେଲା? ଯେତେବେଳେ ଯୀଶୁଖ୍ରୀଷ୍ଟ ଏଇ ଜଗତନେ ଥିଲେ, ସେ ଲୋକମାନଙ୍କର ସବୁ ଭଲ କାମ କରୁଥିଲେ। ଗୋଟେ ଗାଁରୁ ଆର୍ ଗୋଟେ ଗାଁକେ ମହାପୁରୁଷ କଥା ଶିକ୍ଷା ଦେଇ ବୁଲୁଥିଲେ। ଯେନ୍ ରୋଗୀମାନେ ତାଙ୍କର ପାଖକେ ଆସୁଥିଲେ, ସେମାନେ ଭଲ ହିଁ ଯାଉଥିଲେ। ସେ ଲୋକମାନଙ୍କେ ସେମାନଙ୍କର ପାପ କାଜେ ଧମକଉଥିଲେ। ସେ ସାଧାରଣ ଲୋକମାନଙ୍କେ ଆହୁରି ପାୱାର ଥିଲା ଲୋକମାନଙ୍କେ ବି ଧମକଉଥିଲେ ପାପ ନେଇ କରବା କାଜେ। ଇତିର କାଜେ କେତେ ଲୋକ ତାଙ୍କର ଉପରେ ରିସା ହେଉଥିଲେ। ତେବେ ବି ଯୀଶୁ ଯେନ୍ଟା କରୁଥିଲେ ଆଉ କହୁଥିଲେ, ଅନେକ ଲୋକକେ ଭଲ ଲାଗୁଥିଲା ଆର୍ ଭଲ ପାଉଥିଲେ। ସେମାନେ ସବୁ ବାଟେ ତାଙ୍କର ପଛେ ପଛେ ଯାଉଥିଲେ। ଯେତେବେଳେ ପାୱାର ଥିଲା ନେତାମାନେ ଦେଖିଲେ ଯେ ଲୋକମାନେ କେନ୍ତା କରି ଯୀଶୁର କଥାକେ ମନ ଦେଇକରି ଶୁଣୁଛନ୍, ସେମାନେ ହିଂସା କଲେ ଆରୁ ରିସା ହେଇ ଜଲି ଯାଉଥିଲେ। ଗୋଟେ ଦିନ ନେତାମାନେ ଯୀଶୁକେ ଧରବା ଲାଗି ଲୋକ ପଠାଇଲେ। କାଁ କାଜେ ବୋଇଲେ ସେମାନେ ହିଂସାନେ ରାଗନେ ଅନ୍ଧ ହେଇଯାଉଥିଲେ। ସେ ଲୋକମାନେ ଯୀଶୁକେ ଧରି ଆନିକରି ପଚରା ଉଚରା କଲେ। ବଡ଼ ନେତା ତାଙ୍କେ ପଚାରିଲେ, ତମେ କାଣା ମାପ୍ରୁର ପୁଅ କି? ସେତକି ବେଲେ ଯୀଶୁ ହଁ ବୋଲି କହିଲେ। ନେତା ଆର୍ ବେଶୀ ରାଗିଗଲା। ସେମାନେ ଯୀଶୁକେ ମହାପୁରୁଷ ପୁଅ ବୋଲି ନେଇ ମାନିଲେ। ସେମାନେ ତାକେ ମାରବା କାଜେ ବିଚାର କଲେ। ସେଦିନର ସଞ୍ଜରୁ ତାକେ ଖରାପ ବ୍ୟବହାର ଦେଲେ। ତାର ଆର୍ ଦିନ ସକାଳେ ସେମାନେ ଯୀଶୁକେ କୃଷନେ ବଏଲେ, ଦୁଇଟା କାଟନେ ଛକି ବନେଇ କରି ଲୁଆଖୁଟି ପିଟି କରି ଝୁଲେଇ ଦେଲେ। ସେ ତେବେ ବି ଜୀବନରେ ଥିଲେ, ଅଡ଼ୁପହଁରେ ଇ ପୃଥିବୀ ଯାକ ଅନ୍ଧାର ହେଇଗଲା। ଆର୍ ଯେତକି ବେଲେ ଯୀଶୁର ଜୀବନ ଛାଡ଼ିଗଲା, ତାର ପଛେ ତାର ଆର୍ ଥରେ ଉଜ୍ଜଲ ହେଇଗଲା। ଆର୍ ଠିକ୍ ଯେତକି ବେଲେ ଭୂଇଁ ଲଦଲଦି ଗଲା, ସେଠାରେ ଥିବା ସୈନ୍ୟଦଳ ମନେ କହିଲେ, ସେ ନିଶ୍ଚୟ ମହାପୁରୁଷ ପୁଅ ଥିଲେ। ସେଦିନର ସଞ୍ଜେ ଯୀଶୁର ଗୋଟେ ଚେଲା ଆସିଲେ ଆର୍ ଯୀଶୁର ମଲା ଦେହକେ ନେଇଗଲେ। ସେମାନଙ୍କ ରୀତିନୀତି ହିସାବ ନେ ତାଙ୍କର ମଲା ଦେହକେ କପଡ଼ା ନେ ଗୁଡ଼ାଇଲେ ଆର୍ ଗୋଟେ ଡଙ୍ଗରି ଠାନେ ଗୁପା ପରା ଠାନେ ତପି କରି ରଖିଦେଲେ। ଆର୍ ସେ ଗୁପାର ଦ୍ୱାର ବାଟେ ବଡ଼ ପଥର ଲଦି ଦେଲେ। ତିନ ଦିନ ପରେ କେତେକ ମାଇଜି ଟୁକିଲ ଯୀଶୁର ଦେହ ନେ ତେଲ ଲଗାବା କାଜେ ସେ ପାଖେ ଗଲେ। ଯେତେବେଳେ ସେମାନେ ସେଠାନକେ ପହଞ୍ଚିଲେ, ଦେଖିଲେ ଯେ ଯେନ୍ ବଡ଼ ପକନା ଲଦି ହେଇଥିଲା ସେଟା ଘୁଞ୍ଚି ଯାଇଛି। ସେମାନେ ସେ ଗୁପା ଭିତରକେ ଗଲେ। ସେ ଭିତରେ ଥୋପକଡ଼ା ପିନ୍ଧି କରି ଗୋଟେ ଧଙ୍ଗରା ଲୋକ ବସିଥିବାଟା ଦେଖିକରି ସେମାନେ ଡରିଗଲେ। ମାତ୍ର ସେ ଧଙ୍ଗରା ଲୋକ ମହାପୁରୁଷ ଠାନୁ ଆସିଥିଲେ ଆର୍ ସେ କହିଲେ, ମକେ ତମେ ନେଇ ଡର, ତମେ ଯୀଶୁକେ ଖୋଜୁଛ, ମାତ୍ର ସେ ଇନ ନେଇନ। ସେ ଜୀବନ ପାଇଲେ ଆର୍ ତମର ଆଗେ ଆଗେ ଗାଲିଲି ବୋଲି ଗୋଟେ ଦେଶ ଆଡ଼େ ଗଲେ। ସେଠାନେ ତମେ ତାକେ ଦେଖବ ଯେନ୍ତା ସେ ତମକେ ଆଗରୁ କହିଥିଲେ। ସେ ମନକେ ଇ କଥା କହିଲାକେ ସେ ମାଇଜି ଟୁକିଲ ମନେ ପକାଇଲେ। ତାରପରେ ଯେନ୍ ଠାନେ ତାଙ୍କର ଚେଲାମାନେ ଗୋଟେ ଠାନେ ଜମା ହେଇଥିଲେ, ସେଠାନେ ଯୀଶୁ ପହଞ୍ଚିଲେ। ଯୀଶୁ ସେମାନଙ୍କେ କହିଲେ, ଯହ ଇ ସବୁ ଜଗତର ଲୋକକେ ମୁଇଁ ଯେନ୍ଟା ତମକେ ଶିଖେଇଛେ ସେଟା ତମେ କହ। ଯେନେ ଇଟା ବିଶ୍ୱାସ କରବା ସେ ମୁକ୍ତି ପାଇବା, ଯେ ବିଶ୍ୱାସ ନେଇ କରବା ସେ ମୁକ୍ତି ନେଇ ପାଏ କି ରକ୍ଷା ନାଇଁ ପାଏ। ଏନ୍ତା ସବୁ କହିଲା ପଛେ ଯୀଶୁ ସରକକେ ଗଲେ। ଯେନେ ତାଙ୍କେ ବିଶ୍ୱାସ କରବା ସେଠାନେ ଥାଇକରି ସବକେ ସାହାଯ୍ୟ କରବେ। ଆମେ ରହିବା କାଜେ ସେ ସରକ ନେ ଘର ବନଉଛନ୍। ଗୋଟେ ଦିନ ସେ ଆଇବେ ଆରି ତାଙ୍କର ସଙ୍ଗେ ରହିବା କାଜେ ଆମକେ ନିଯିବେ। ଆମେ ତାଙ୍କେ ବିଶ୍ୱାସ କରଲେ ଆର୍ ତାଙ୍କର କଥା ମାନିଲେ ଆମେ ଠିକ୍ ଅଛୁ ବୋଲି ଜାଣମୁ। ଯେନେ ତାଙ୍କର ପଚେ ପଚେ ନେଇ ଯାଇପାରବେ ସେମାନେ ଜୟ ହେଲା ଆର୍ ନରକ ନେ ସେମାନକେ ଝପା ହେବା।